आकाशवाणी संबलपुर आंचलिक खबर पढ़ुछन सुप्रीति मिश्र जुहार। पहला मुख्य खबर, ओडिशा में रेल क्षेत्र विकास लगी बजेट थी व्यय बराद करा जाई छे 10,509 कोटी टंका, सूचना देले रेल मंत्री। भुवनेश्वर यूनिट 5 रो अभिजोग प्रकोष्ठ ठाने हेछे मुख्यमंत्री कर अभिजोग सुनानी। कोणार्कर चंद्रभागान माघ सप्तमी अवसर बुड़ पकावार लगी सरीछे प्रस्तुति, आउ राज्य बढ़ुछे तापमात्रा। बड़भागी इलाकान दिनर सबुनु जहताती 33 डिग्री उपरे। एथर पूरा खबर, ओडिशा में रेल क्षेत्र लागी केन्द्रीय बजेट थी 10,909 कोटी टंका व्यय बराद करा जाइछे बोली रेल मंत्री अश्विनी वैष्णव कहिछन। आज आभासी जरिए गणमाध्यम के सूचना देकरी से कहिछन, ओडिशा न 78,000 कोटी टंका नु अधिका टंकार रेल प्रकल्प कार्यकारी हेउछि। रेल मंत्री श्री वैष्णव कहिछन, ओडिशा न 59टा स्टेशन के अमृत स्टेशन हिसाबे विकसित करा जिबा आउ इथि लागि आइबा आर्थिक बचरे 2,379 कोटी टंका व्यय बराद करा जाइछि।
गौरव कथा जो माननीय प्रधानमंत्री श्री नरेंद्र मोदी जी, माननीय वित्त मंत्री श्रीमती निर्मला सीतारमण जी ओडिशा को रेलवे रे एई थर मध्य रिकॉर्ड एलोकेशन करिसेंती 10,599 कोटी टंका। गत 10 वर्ष भितरे ओडिशा रे 2046 किलोमीटर नुआ रेलवे ट्रैक तैयारी है छी। मो धन्यवाद देबा को चाहेबी मान्यवर प्रधानमंत्री जी को, मान्यवर वित्त मंत्री जी को, आउ मान्यवर मुख्यमंत्री श्री मोहन चरण माझी जी को, से जहां दरकार कोऑपरेशन सांगे सांगे कोऑपरेशन मिलुची, से कोऑपरेशन जोगु आज ओडिशा रे टोटल इन्वेस्टमेंट होउची रेलवे रे 78,000 कोटी टंका।
केन्द्रीय बजेट गोटे ऐतिहासिक भविष्यवादी आर दूरदृष्टि संपन्न बजेट बोली केन्द्र शिक्षामंत्री धर्मेन्द्र प्रधान कहिछन। गणमाध्यम के सूचना देकरी से कहिछन जे ई बजेट नु ओडिशा बागी राज्य सबुन बेसी लाभ पाइबा, सेथि लागि से 4.5 कोटी ओडियांक तरफ प्रधानमंत्री आर अर्थमंत्री को धन्यवाद जनैछन। मुख्यमंत्री मोहन चरण माझी आज भुवनेश्वर न भिन्न भिन्न अभियोग सुनानी करिछन। सुनानी बेलके मुख्यमंत्री गणमाध्यम के सूचना दिक्री कहिछन जे आज हजारेटा अभियोग पंजीकृत हेतिला, 700 ओतका अभियोग सुनानी करबार लागि भिन्न भिन्न विभाग के पठा जाइछे। से कहिछन अभियोग करबार के आसुथुबा लोके भुवनेश्वर नाइ आसिकरी पहला जिल्लापाल कठाने अभियोग करुन आर जिल्लापाल समस्या समाधान करा जिबा। आज इसीबीथि जटिल रोग थी पीड़ित थिबा बौद्धर टुकेल छुआ प्रत्युषार चिकित्सा लागि मुख्यमंत्री रिलीफ पांठी 5,00,000 टंका साहज के मुख्यमंत्री तुर्ती अनुमोदन करिछन। सुभद्रा योजनार पहला किस्ती 4 नंबर खेप साहज टंका पाइबार लागि हिताधिकारी मानकु बैंक जाइकरी एनपीसीआई जांच करबार के परामर्श दैछन। आज आर आइबा कैल दुई दिन धरिकरी ई जांच प्रक्रिया करा जाय पारबा। पहला किस्ती 4 नंबर खेप साहज टंका ई मासर 8 तारीख दिन जियाजिबा बोली उपमुख्यमंत्री प्रभाती परिडा कहिछन। गणमाध्यम के सूचना देकरी श्रीमती परिडा कहिछन ई खेपे जाजपुर जिल्ला नु सुभद्रा साहज टंका दियाजिबा। इन जनई दिया जाय पारे जे गला बछर सेप्टेम्बर 17 तारीख थी सुभद्रा योजनार शुभारंभ हेतिला, इहा देतक 80,00,000 हिताधिकारी सुभद्रा योजनार साहज टंका पाइसारिछन। आइबा मार्च मास 8 तारीख अंतर्जातीय महिला दिवस दिन सुभद्रा योजनार 2 नंबर किस्तीर पहला खेप टंका दियाजिबा बोली सरकार घोषणा करिछन। राज्य आइबा 5 तारीख दिन विकसित गां विकसित ओडिशा योजनार शुभारंभ हेबा। खोर्धार जंकियार मिनी स्टेडियम ठाने हेबार के थिबा कार्यक्रम थी मुख्यमंत्री मोहन चरण माझी इतार शुभारंभ करबे। फी जिल्ला आर ब्लक स्तर भी ई कार्यक्रम हेबा बोली जनापड़छे। जिल्लापाल सहित जिल्ला प्रशासन वरिष्ठ अधिकारी माने इथि उपस्थित रहबे। सेन्ता राज्य 314टा ब्लक थी मुख्य कार्यक्रम सीधा प्रसारण हेबा आर इथि लागि खास व्यवस्था करबार के ओकाके दायित्व दिया जाइछे। वैषयिक शिक्षा क्षेत्र थी ना लेखा लागि हेबार के थिबार जुग्म प्रवेशिका परीक्षा जेईई मेन 2 एप्रिल 1 नु 8 तारीख भितरे हेबा, इथिल लागि आवेदन प्रक्रिया जारी रहिछे। आउ आइबा 25 तारीख दिन इतार शेष दिन धारिज करा जाइछे। जेईई पहला मेन परीक्षा देथिबा छात्र छात्री माने तांकर पूर्णा आईडी आर पासवर्ड व्यवहार करिकि मेन 2 परीक्षा देइ पारबे बोली एनटीए तरफ सूचना दिया जाइछे। ଉତ୍ତର ପ୍ରଦେଶର ପ୍ରୟାଗରାଜଠାରେ ଚାଲିଥିବା ମହାକୁମ୍ଭ 2025 ଆଜି 3 ସାହି ସ୍ନାନ ଚାଲୁଛେ। ମହାନିର୍ବାଣୀ ପଞ୍ଚାୟତ ଆଖଡ଼ା ଆର୍ ସମ୍ଭି ପଞ୍ଚାୟତ ଅଟଲ ଆଖଡ଼ା ପହଲା ତ୍ରିବେଣୀ ସଙ୍ଗମଠାରେ ସାହି ସ୍ନାନ କରିଛନ୍। ପହଲା 2 ଅମୃତ ସ୍ନାନ ଗଲା ମାସ 14 ମକର ସଂକ୍ରାନ୍ତି ଆର୍ 29 ମୌନି ଅମାବାସ୍ୟା ଦିନ ହୋଇଥିଲା। ଗଲାକାଲି ହୋଇଥିବା ବସନ୍ତ ପଞ୍ଚମୀ ସ୍ନାନ ଅବସରରେ ପାଖାପାଖି 1 କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇଥିଲେ। ମହାକୁମ୍ଭ ମୂଲ ହେବାର ଦିନୁ ଆଜି ତକ୍ ପାଖାପାଖି 35 କୋଟି ଲୋକ ସଙ୍ଗମ ବୁଡ଼ ପକାଇଥିବା ଜଣାପଡ଼ିଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ମାଘ ସପ୍ତମୀ ଅବସରରେ ଆଇବାକାଲ କୋଣାର୍କ ପାସେ ଥିବା ଚନ୍ଦ୍ରଭାଗା ପୁଷ୍କରଣୀଠାରେ ମାଘ ବୁଡ଼ ଲାଗି ବ୍ୟାପକ ତୟାରୀ କରାଯାଇଛି। ପରମ୍ପରା ଅନୁସାରେ ମାଧିପୁରର ଶ୍ରୀ ତ୍ରିବେଣୀଶ୍ୱର ମହାଦେବ, ସନ୍ଥପୁରର ଶ୍ରୀ ଐଶାନ୍ୟେଶ୍ୱର ମହାଦେବ, କୁର୍ଜଙ୍ଗର ଦକ୍ଷିଣେଶ୍ୱର ମହାଦେବ ସପ୍ତମୀ ଦିନ ପହପହନୁ ଚନ୍ଦ୍ରଭାଗାନ ମହାସ୍ନାନ କରବେ। ଇତାର ଉତ୍ତରୁ ଶ୍ରଦ୍ଧାଳୁମାନେ ବୁଡ଼ ପକାବେ। ଚନ୍ଦ୍ରଭାଗା ବୁଡ଼ ଲାଗି ଜବର ଭିଡ଼ ହେବାର ସମ୍ଭାବନା ଥିବାରୁ ପୁଲିସ୍ ତରଫରୁ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନ ଆଜି ମିଲିତ ଜନଶୁଣାଣି ଶିବିର ହୋଇଯାଇଛେ। ଜିଲ୍ଲାପାଳ ଆର୍ ଏସ୍ପି ଶିବିରମାନଙ୍କେ ଉପସ୍ଥିତ ରହିକରି ଅଭିଯୋଗମାନଙ୍କର ସମାଧାନ କରିବାର ସହିତ ଦରକାରୀ ପଦକ୍ଷେପ ନେବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ବୌଦ୍ଧ ଜିଲ୍ଲା ସଦର ବ୍ଲକ କାର୍ଯ୍ୟାଳୟଠାରେ ହୋଇଥିବା ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକଙ୍କ ଜନଶୁଣାଣି ଶିବିରଟି 44 ଅଭିଯୋଗ ଆସିଥିଲା। ସେ ଭିତରୁ 22 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଛି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷଠାରେ ହୋଇଥିବା ଯୁଗ୍ମ ଜନଶୁଣାଣି ଶିବିରଟି 12 ଅଭିଯୋଗ ଶୁଣାଣି ହୋଇଥିଲା। ଅଭିଯୋଗମାନଙ୍କର ତୁର୍ତ୍ତି ସମାଧାନ ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ସ୍ତରୀୟ ମିଲିତ ଜନଶୁଣାଣି ଆର୍ ଉପଶମ ଶିବିର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ହୋଇଯାଇଛି। ଏଥି 44 ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିବା ବେଳେ 4 ଦରଖାସ୍ତର ସେହିଠାରେ ସମାଧାନ କରାଯାଇଥିଲା। ସେନ୍ତା ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ କାର୍ଯ୍ୟାଳୟଠାରେ ସମ୍ବଲପୁର ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକଙ୍କ ଅଭିଯୋଗ ଶୁଣାଣି ଶିବିର ହୋଇଯାଇଛି। ଶିବିରନ 22 ଅଭିଯୋଗ ଆସିଥିବା ବେଳେ 8 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ଓଡ଼ିଶା ବୈଷୟିକ ବିଶ୍ୱବିଦ୍ୟାଳୟ ପରିସନ୍ନ ବିଦ୍ୟାଳୟ ଗଣଶିକ୍ଷା ବିଭାଗ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓସେପାର ମିଲିତ ସହଯୋଗଟି ନୂଆକରି ନିଯୁକ୍ତି ପାଇଥିବା ଅନୁଦାନ ପ୍ରାପ୍ତ ବେସରକାରୀ ସ୍ନାତକୋତ୍ତର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ 5-ଦିନିଆ କର୍ମଶାଳା ଉଦ୍ଘାଟିତ ହୋଇଯାଇଛି। ଏହି କର୍ମଶାଳା ଆଇବା 7 ତକ୍ ଚାଲବା। ଉଦ୍ଘାଟନୀ କାର୍ଯ୍ୟକ୍ରମଟି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଯୋଗ ଦେଇକରି କର୍ମଶାଳାର ଉଦ୍ଦେଶ୍ୟ ଆର୍ ଭିନ୍ ଭିନ୍ ଅଧିବେଶନ ବାବଦେ ସୂଚନା ଦେଇଥିଲେ। ପଶ୍ଚିମ ଓଡ଼ିଶା ବିଦ୍ୟୁତ୍ ବିତରଣ କମ୍ପାନୀ କାର୍ଯ୍ୟକ୍ଷେତ୍ରର ସୁରକ୍ଷା ଆର୍ ବୈଷୟିକ ଦକ୍ଷତା ଲାଗି ରାଉରକେଲା ସହରର ହମିରପୁରଠାରେ ଅତ୍ୟାଧୁନିକ ବୈଷୟିକ ତାଲିମ କେନ୍ଦ୍ର ଶୁଭାରମ୍ଭ କରାଯାଇଛି। କମ୍ପାନୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରବୀଣ ବର୍ମା ଏହି ତାଲିମ କେନ୍ଦ୍ରକେ ଉଦ୍ଘାଟନ କରିଛନ୍। ଏହି ତାଲିମ କେନ୍ଦ୍ରଟି କମ୍ପାନୀର କର୍ମଚାରୀମାନଙ୍କୁ ସୁରକ୍ଷା ସାଙ୍ଗେ ଦକ୍ଷତାର ସହିତ ସେମାନଙ୍କର କାମ କରବାର ଲାଗି ଦରକାରୀ କୌଶଳ ବାବଦେ ତାଲିମ ଦେବା। ବଲାଙ୍ଗୀର ଜିଲ୍ଲା ତୁସରାଠାରେ ଚାଲିଥିବା 4 ତୋଷାଲି ମହୋତ୍ସବ ଗଲାକାଲି ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ଉତ୍ସବଟି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗ ଦେଇକରି ଅଞ୍ଚଳର କଳା ସଂସ୍କୃତିକେ ପ୍ରଚାର ଆର୍ ପ୍ରସାର ଦିଗେ ଏହି ମହୋତ୍ସବର ବଡ଼ ଭୂମିକା ରହିଛି ବୋଲି କହିଥିଲେ। କାର୍ଯ୍ୟକ୍ରମଟି ସମ୍ମାନିତ ଅତିଥି ଭାବେ ବିଧାୟକ ନବୀନ ଜୈନ ଯୋଗ ଦେଇଥିଲେ। କଟକ ବାରବାଟୀ ଷ୍ଟାଡିୟମଠାରେ ଆଇବା 9 ହେବାରକେ ଥିବା ଭାରତ ଇଂଲଣ୍ଡ ଦିନିକିଆ କ୍ରିକେଟ୍ ମ୍ୟାଚ୍ ଲାଗି ଅନ୍ଲାଇନ୍ରେ ଟିକେଟ୍ ବିକ୍ରି ଶେଷ ହୋଇଛି। 2 ଗ୍ୟାଲେରୀ ଲାଗି 1070, 4 ଗ୍ୟାଲେରୀ ଲାଗି 1080, 7 ଗ୍ୟାଲେରୀ ଲାଗି 1500, ଖାସ୍ ଏନ୍କ୍ଲୋଜର 200, ଏସ୍ସି ବକ୍ସ 50 ଆର୍ ନୂଆ ପାଭିଲିୟନ୍ ଲାଗି 100 ଟିକେଟ୍ ବିକ୍ରି ହୋଇଥିବା ଜଣାପଡ଼ିଛି। ସେଆଡ଼େ ଆଇବା 5 ଆର୍ 6 ଦିନ ବାରବାଟୀ ଷ୍ଟାଡିୟମ୍ କାଉଣ୍ଟର୍ନ ଅଫ୍ଲାଇନ୍ ଟିକେଟ୍ ବିକ୍ରି ହେବା ବୋଲି ବିସିସିଆଇ ତରଫରୁ ସୂଚନା ଦିଆଯାଇଛି। ଉତ୍ତରାଖଣ୍ଡ ଚାଲିଥିବା ଜାତୀୟ କ୍ରୀଡ଼ା ପ୍ରତିଯୋଗିତାର ପହଁରାଥି ଓଡ଼ିଶାର ପ୍ରତ୍ୟାଶା ବ୍ୟକ୍ତିଗତ 2 ପଦକ ହାସଲ କରିଛନ୍। ମହିଳା 200 ବ୍ୟାକ୍ଷ୍ଟ୍ରୋକ୍ ବିଭାଗଥି ପ୍ରତ୍ୟାଶା ବ୍ରୋଞ୍ଜ ପଦକ ହାସଲ କରିଛନ୍। ଆଘନୁ 200 ବ୍ୟାକ୍ଷ୍ଟ୍ରୋକ୍ ବିଭାଗଥି ସେ ପହିଲା ବ୍ରୋଞ୍ଜ ପଦକ ହାସଲ କରିଥିଲେ। ସେମିତି ମହିଳା ଫୁଟବଲ ପ୍ରତିଯୋଗିତାଟି ଓଡ଼ିଶା ଦଳ ସିକିମ୍କେ ହରେଇକରି ସେମିଫାଇନାଲ୍କେ ଯାଇଛି। ଆଇବାକାଲି ସେମିଫାଇନାଲ୍ଥି ଓଡ଼ିଶା ଆର୍ ଦିଲ୍ଲୀ ଭିତରେ ମୁକାବିଲା ହେବା। ବୌଦ୍ଧ ସରସରାଠାରେ ହୋଇଥିବା ରାଜ୍ୟସ୍ତରୀୟ ବାବା କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଗୁଳ ଦଳ ଚାମ୍ପିୟନ୍ ହୋଇଛି। ଅନୁଗୁଳ ଦଳ ଟାଇ ବ୍ରେକର 4-3 ଗୋଲ୍ଥି ଭଞ୍ଜନଗର ଦଳକେ ହରିଛି। କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ସରୋଜ ପ୍ରଧାନ ଯୋଗ ଦେଇକରି ଦୁହି ଦଳକେ ପୁରସ୍କୃତ କରିଛନ୍। ରାଜ୍ୟ ବଢୁଛେ ତାତି। ଗଲା 24 ଭିତରେ ରାଜ୍ୟର ଗୋଟେ ଯୁଡ଼େ ଜାଗାକେ ଛାଡ଼ିକରି ବାକି ଜାଗାମାନଙ୍କେ ଦିନର ସବୁନୁ ଜହ ତାପମାତ୍ରା 33 ଉପରେ ଥିଲା। ଆଜି ପାରଳାଖେମୁଣ୍ଡିନ ସବୁନୁ ଜହ ତାତି 36.6 ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀରନ 36, ସୁନ୍ଦରଗଡ଼ନ 35.4, ସମ୍ବଲପୁରନ 35.2 ସେଲ୍ସିୟସ୍ ରେକର୍ଡ କରାଯାଇଛି। शेष मुख्य खबर फेर खाए ओडिशा रेल क्षेत्र विकास लगी बजेट थी व्यवराद कर 10,559 कोटी टंका सूचना देले रेल मंत्री भुवनेश्वर यूनिट 5 रो अभियोग प्रकोष्ठ मुख्यमंत्री अभियोग सुनानी कोणार्क चंद्रभागान माघ सप्तमी अवसर बुड़ पकाबार के सरी प्रस्तुति और राज्य बढ़ुचे तापमात्रा बड़भागी इलाकान दिन सर्वोच्च ताती 33 डिग्री उपरे आज आंचलिक खबर इन शेष सला जुहार।